ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ବିର୍ସା ମୁଣ୍ଡାଙ୍କର 150 ନମ୍ବର ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଜନତା ମୈଦାନଠାରେ ଜନଜାତୀୟ ଗୌରବ ଦିବସ ଆୟୋଜନ କରାଯାଇଛି। ଏଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟକୁନା ଭାବେ ଆଭାସୀ ଜରିଏ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଆଉ ଅଲଗା ଶ୍ୟାମ ସୁଜନମାନେ ଏଥି ଉପସ୍ଥିତ ରହିବେ। ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କର 150 ନମ୍ଘର ଜୟନ୍ତୀ ଅବସରରେ 2025 ମସିହାକେ ଜନଜାତି ଗୌରବ ବର୍ଷ ଭାବେ ପାଳନ କରବାର୍କେ କେନ୍ଦ୍ର ସରକାର ଘୋଷଣା କରିଛନ୍। ଏଥି ଆସ୍ଥାନ ଓଡ଼ିଶାର 27 ଜିଲ୍ଲାର 234 ବ୍ଲକ ନଥିବାର 2408 ଗ୍ରାମ ପଞ୍ଚାୟତର 7,667 ଆଦିବାସୀ ବହୁଳ ଗାଁନୁ ସ୍ୱତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବା। ଇତାର ସହିତ ଜଙ୍ଗଲ ଅଧିକାର ଆଇନ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯିବା। ଆଜ୍ କାର୍ତ୍ତିକ ପୁନି ଗଲା ରାତିସାରା ଜାଗା ଜାଗାନ ଭଜନ କୀର୍ତ୍ତନ ହେଉଥିବାର ବେଳେ ଆଜି ଝୁଲପୁଲୁ ସାରା ରାଜ୍ୟ ଲୁକେ ନଏଦ ବନ୍ଦ ଆର୍ କଣ୍ଟାମାନଙ୍କୁ ବୁଡ଼ ପକାଇକରି ଗୁଡ଼ି ଆର୍ ମନ୍ଦିରମାନଙ୍କୁ ଯାଇକରି ଦେ ଦେବତାଙ୍କର ଦର୍ଶନ କରିଛନ୍। ହେତାର ସାଙ୍ଗେ ଓଡ଼ିଶାର ପୂର୍ବାପାତିର ନୌ ବାଣିଜ୍ୟକେ ସୁର୍ତା କରିକରି ଲୁକେ ନଏଦ ବନ୍ଦ ଆର୍ ଜୋର୍ମାନଙ୍କୁ କଦେଲ ପଟୁଆ କାଗଜ ଆର୍ ସୋଲ୍ଥି ତିଆରି ଡଙ୍ଗା ଭସାବାର୍ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହେଇଛେ। ସେନ୍ତା ଧରମ ମାସ କାର୍ତ୍ତିକର ଉଜ୍ଜଲ ପଖର ଏକାଦଶୀନୁ ପୁନିତ ହେଉଥିବାର ପଞ୍ଚକ ବ୍ରତ ଆଜି ଶେଷ ଦିନ। ଶ୍ରୀକ୍ଷେତ୍ର ପୁରୀନୁ ଆଜି ପହପହନୁ ଲୁକେ ତୀର୍ଥ ପୁଷ୍କରିଣୀମାନଙ୍କୁ ବୁଡ଼ ପକାଉଛନ୍। ଶ୍ରୀମନ୍ଦିରନୁ ଦିନବେଳର 10 ବଜେ ଭୋଗମଣ୍ଡପ ପୂଜା ଉତରୁ ଉପରବେଳାର 4 ବଜେ ତକ ମହାପ୍ରଭୁ ରତ୍ନ ସିଂହାସନ୍ତି ସୁନାବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେବେ। ସେନ୍ତା ଆଜିଠାନୁ କଟକନୁ ଐତିହାସିକ ବାଲିଯାତ୍ରା ମୂଲ ହେବାର୍କେ ଯାଉଛେ। ବାଲିଯାତ୍ରା ଆଇବା 22 ତାରିଖ ତକ ଚାଲବା। ଗୁରୁନାନକଙ୍କର 555 ନମ୍ବର ଜନ୍ମଦିନେ ଆଜି ସାରା ଦୁନିଆଥି ଗୁରୁପରବ ପାଳନ କରାଯାଉଛେ। ଶିଖ ଧର୍ମ ସ୍ଥାପନା କରିଥିବା ଗୁରୁନାନକଙ୍କର ଜନ୍ମଦିନ ଦିନେ ଆଜି ଅମୃତସରର ସ୍ୱର୍ଣ୍ଣମନ୍ଦିର ସଙ୍ଗେ ଦେଶ ଦୁନିଆଥି ଥିବାର ସବୁ ଗୁରୁଦ୍ୱାରାଥି ଭଜନ କୀର୍ତ୍ତନ ଆର୍ ପ୍ରାର୍ଥନା କରାଯାଉଛେ। ରାଇଜେ ସ୍କୁଲମାନଙ୍କେ ମଧ୍ୟାହ୍ନ ଭୋଜନ ଲାଗି ଦିଆଯାଉଥିବା ଟଙ୍କା ବାବଦେ ଫି ବିଦ୍ୟାର୍ଥୀ ପିଛା ଟଙ୍କାଟେ ବଢ଼ାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲନୁ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିର ଉଦ୍ଯାପନ ସମାରୋହଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଜ୍ୟର 50,000ରୁ ଅଧିକା ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଖାପାଖି 43 ଲକ୍ଷ ଛାତ୍ରଛାତ୍ରୀ ଏହି ମଧ୍ୟାହ୍ନ ଭୋଜନ ଯୋଜନାଥି ଉପକୃତ ହେଉଛନ୍। ଗଲା ଗୋଟେ ଶତାବ୍ଦୀନୁ ଅତକା ସମୟ ଧରିକରି ଶିକ୍ଷାଦାନଥି ସାମିଲ ସ୍କୁଲମାନଙ୍କର ସ୍ମୃତି ଆର୍ ଗୌରବକେ ପୁନର୍ଜୀବିତ କରବାର୍ ଲାଗି ରାଜ୍ୟ ସରକାର ଐତିହ୍ୟ ବିଦ୍ୟାଳୟ ଯୋଜନାଥି 51 ସ୍କୁଲକେ ସାମିଲ କରବେ। ଏହି ସ୍କୁଲମାନଙ୍କର ଭିତରେ ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ସୁନ୍ଦରଗଡ଼ର ଭବାନୀଶଙ୍କର ହାଇସ୍କୁଲ, ନୂଆପଡ଼ାର ରାଜା ଏଟିଏଚ୍ଏସ୍, ଝାରସୁଗୁଡ଼ାର ସରକାରୀ ହାଇସ୍କୁଲ, କଳାହାଣ୍ଡିର ବିଏମ୍ ହାଇସ୍କୁଲ, ଦେବଗଡ଼ର ରାଜା ବାସୁଦେବ ହାଇସ୍କୁଲ, ବଲାଙ୍ଗୀରର ପିଆର୍ ହାଇସ୍କୁଲ, ବରଗଡ଼ର ଜର୍ଜ ହାଇସ୍କୁଲ, ବୌଦ୍ଧର ଜେଡି ହାଇସ୍କୁଲ, ସୋନପୁରର ମହାରାଜା ହାଇସ୍କୁଲକେ ରାଜ୍ୟ ସରକାର ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରିଛନ୍। ରାଇଜେ ଖୁବ୍ ଜଲ୍ଦି ଭାସମାନ ସୌର ବିଦ୍ୟୁତ୍ ଫ୍ଲୋଟିଂ ସୋଲାର ଏନର୍ଜି ପ୍ରକଳ୍ପ ମୂଲ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଜଲଭଣ୍ଡାରମାନଙ୍କେ ସୋଲାର ପେନାଲ ଲଗାଯାଇକରି ଏହି ପ୍ରକଳ୍ପଥି ବିଦ୍ୟୁତ୍ ଉତ୍ପାଦନ କରାଯିବା। ଏଥି ହୀରାକୁଦ, କୋଲାବ, ରେଙ୍ଗାଲି, ମାଛକୁଣ୍ଡ ଜଲଭଣ୍ଡାରକେ ସାମିଲ କରାଯିବା। ଏ ବାବଦେ ଆଲୋଚନା ମୂଲ ହୋଇଛେ ବୋଲି କେନ୍ଦ୍ର ନୂତନ ଆଉ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ତରଫ ଭୁବନେଶ୍ୱରଠାରେ ମୂଲ ହୋଇଥିବା ଚିନ୍ତନ ଶିବିରଥି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଇଟା କହିଛନ୍। ଜାତୀୟ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କେ ବଢ଼ିଆ ପ୍ରଦର୍ଶନ କରିଥିବା ସଫଳ କ୍ରୀଡ଼ାବିତ୍ମାନଙ୍କୁ ଗଲାକାଲି ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ଆର୍ଥିକ ପୁରସ୍କାର ଦିଆଯାଇଛି। ବିଭାଗ ତରଫ 15 କ୍ରୀଡ଼ାବର୍ଗଥି 129 ଜଣ କ୍ରୀଡ଼ାବିତ୍ଙ୍କୁ 17,83,500 ଟଙ୍କାର ପୁରସ୍କାର ଦିଆଯାଇଥିଲା। ରାଜ୍ୟ ସରକାର ମହିଳାମାନଙ୍କର ନେତୃତ୍ୱଥି ବିକାଶକେ ସବୁଠାନୁ ଜହଦ ଜୋର୍ ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଦିଲ୍ଲୀର ଭାରତ ମଣ୍ଡପମ୍ କମ୍ପ୍ଲେକ୍ସଠାରେ କଲାକାଲନୁ ମୂଲ ହୋଇଥିବାର ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାନୁ ଓଡ଼ିଶା ମଣ୍ଡପର ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ କହିଛନ୍ ଯେ ମିଶନ ଶକ୍ତି ଜରିଏ ମହିଳାମାନେ ସେମାନଙ୍କର ଆର୍ଥିକ ବ୍ୟବସ୍ଥାକେ ମଜବୁତ କରୁଛନ୍। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2024 ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ଆବେଦନ ଆହ୍ୱାନ କରାଯାଇଛି। ଏହି ପରୀକ୍ଷା ଦେବାରକେ ଚାହୁଁଥିବା ପ୍ରାର୍ଥୀମାନେ ଆଇବା 19 ତାରିଖନୁ ଡିସେମ୍ବର 1 ତାରିଖ ତକ ଅନ୍ଲାଇନ୍ଥି ଆବେଦନ କରବାର ସୁଯୋଗ ପାଇବେ। ଆବେଦନ ଲାଗି ବୋର୍ଡର ୱେବ୍ସାଇଟ୍ଥି ଆଇବା 19 ତାରିଖନୁ ଲିଙ୍କ୍ ମିଳିବା। ଏହି ଲିଙ୍କ୍ ଆଧାରଥି ପ୍ରାର୍ଥୀମାନେ ଅନ୍ଲାଇନ୍ଥି ଫର୍ମ ପୂରଣ କରିବେ ବୋଲି କର୍ତ୍ତୃପକ୍ଷ କହିଛନ୍। ଧାନବାଗିର ଖାଦ୍ୟଶସ୍ୟ ଘିନା ବିକାର ଲାଗି ଚାଷୀମାନଙ୍କୁ ସୁବିଧା ଦେବାରକେ ସମ୍ବଲପୁର ଜିଲ୍ଲାର 28 ମଣ୍ଡିର ବିକାଶ କରାଯିବା। ଫି ମଣ୍ଡିର ବିକାଶ ଲାଗି ପୂର୍ତ୍ତ ବିଭାଗ ତରଫ 25 ଲକ୍ଷ ଟଙ୍କାନୁ ପାଖାପାଖି 71 ଲକ୍ଷ ଟଙ୍କା ତକ ବ୍ୟୟ ଅଟକଲ କରାଯାଇଛି। ଏଛନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।